ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କରିବି ଶକ୍ତି ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ହିଁ ସ୍ତୁତି କରିବି। ମଙ୍ଗଳ ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ହିଁ ସ୍ତୁତି କରିବି। ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ସେଇ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର, ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ନାମରେ ମିଳିବ ଶାନ୍ତି, ସେ ନାମରେ ପରିତ୍ରାଣ, ସେ ନାମରେ ବିଜୟ। ସେ ନାମରେ ମିଳଇ ମୁକ୍ତି, ସେ ନାମରେ ମିଳିବ ଶାନ୍ତି, ସେ ନାମରେ ପରିତ୍ରାଣ, ସେ ନାମରେ ବିଜୟ। ସେ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର, ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ଦାତା ମୋଇଶ୍ୱର ମୁଁ ତାଙ୍କରି ହିଁ ସ୍ତୁତି କରିବି ଶକ୍ତି ଦାତା 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 ମୋଇଶ୍ୱର ମୁଁ ତାଙ୍କରି ହିଁ ସ୍ତୁତି କରିବି ମଙ୍ଗଳ ଦାତା 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 ମୋଇଶ୍ୱର ମୁଁ ତାଙ୍କରି ହିଁ ସ୍ତୁତି କରିବି
आम ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori वर्तमान चलंतु सुनिबा ईश्वरंक भक्तंक ठारु ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ରୋମ୍ରୁ ଲୁଥରଙ୍କ କୃତଜ୍ଞତା ଭାଗ 4 ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କ ସହ ବର୍ତ୍ତି ରହୁ। ପ୍ରିୟସତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରୋମ୍ରୁ ଲୁଥରଙ୍କ କୃତଜ୍ଞତା ଭାଗ 4। ଭାଗ 1, ଭାଗ 2, ଭାଗ 3 ଆମେ ଆଲୋଚନା କରିସାରିଛେ କି କିପରି ଲୁଥର ରୋମ୍ ଟୁ କୃତଜ୍ଞତା କିପରି ରୋମ୍ଙ୍କ ତାଙ୍କ ଆଦେଶରୁ ପ୍ରଭୁଙ୍କ ବାକ୍ୟକୁ ଆଗକୁ ବଢ଼େଇଥିଲା ତାହା ବିଷୟରେ ଆମେ ଆଲୋଚନା କରିସାରିଛୁ। ବନ୍ଧୁ, ତାଙ୍କ ଉପଦେଶ ଏବଂ ଲେଖାଗୁଡ଼ିକରୁ ଆଲୋକର ଆଲୋକ ପ୍ରଦାନ କରାଯାଉଥିଲା, ଯାହା ହଜାର ହଜାର ଲୋକଙ୍କୁ ଜାଗ୍ରତ କରିଥିଲା ଏବଂ ଆଲୋକିତ କରିଥିଲା। ଏକ ଜୀବନ୍ତ ବିଶ୍ୱାସ ମୃତ୍ୟୁ ପଚାରିକତାର ସ୍ଥାନ ନେଉଥିଲା, ଯେଉଁଠାରେ ଚର୍ଚ୍ଚ ଏତେ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଲୋକମାନେ ପ୍ରତିଦିନ ରୋମାନିଜମର ଅନ୍ଧବିଶ୍ୱାସ ଉପରେ ଆତ୍ମବିଶ୍ୱାସ ହରାଉଥିଲେ, କୁସଂସ୍କାରର ପ୍ରତିବୋଧଙ୍କ ସମ୍ମାନକୁ ଆସୁଥିଲେ। ଈଶ୍ୱରଙ୍କ ବାକ୍ୟ, ଯାହାଦ୍ୱାରା ଲୁଥର ପ୍ରତ୍ୟେକ ତତ୍ତ୍ୱ ଏବଂ ପ୍ରତ୍ୟେକ ଦାବିକୁ ପରୀକ୍ଷା କରୁଥିଲେ, ତାହା ଦୁଇ ଧାରିକା ଖଣ୍ଡା ପରି ଥିଲା, ଯାହା ଲୋକଙ୍କ ହୃଦୟକୁ ବାଧା କରୁଥିଲା ଯାଉଥିଲା। ସବୁଆଡ଼େ ଆଧ୍ୟାତ୍ମିକ ପ୍ରଗତିର ଇଚ୍ଛା ଜାଗ୍ରତ ହେଉଥିଲା, ସବୁ ଜାଗାରେ ଧାର୍ମିକତା ପରେ ଏତେ ଭୋକିଲା ଏବଂ ତୃଷତା ଥିଲା ଯେପରି ଯୁଗ ଯୁଗ ଧରି ଜଣା ନଥିଲା। ମନୁଷ୍ୟର ଚକ୍ଷୁ ଏତେ ଦିନ ପର୍ଯ୍ୟନ୍ତ ମନୁଷ୍ୟର ରୀତିନୀତି ଏବଂ ପାର୍ଥିବ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶିତ, ବର୍ତ୍ତମାନ ଖ୍ରୀଷ୍ଟ ଏବଂ କୃଷରେ କୃଷ ଉପରେ ବିଶ୍ୱାସ ଓ ବିଶ୍ୱାସରେ ପରିଣତ ହେଉଥିଲା। ବନ୍ଧୁ, ଏହି ବ୍ୟାପକ ଆଗ୍ରହ ପୋପ୍ର କର୍ତ୍ତୃପକ୍ଷଙ୍କ ଉଭୟ ଆହୁରି ବଢ଼ାଇଲା। ବିଦ୍ରୋହର ଅଭିଯୋଗର ଉତ୍ତର ଦେବାକୁ ଲୁଥର ରୋମ୍ରେ ହାଜର ହେବାକୁ ଏକ ସମାନ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶ ତାଙ୍କ ସାଙ୍ଗମାନଙ୍କୁ ଆତଙ୍କତା ପରିପୂର୍ଣ୍ଣ କରିଥିଲା। ଯୀଶୁଙ୍କ ଶହୀଦମାନଙ୍କ ରକ୍ତରେ ମଦ୍ୟପାନ କରି ସେହି ଦୁର୍ନୀତିଗ୍ରସ୍ତ ସହରରେ ତାଙ୍କୁ ବିପଦ ଥିବା ବିପଦକୁ ସେମାନେ ଭଲ ଭାବରେ ଜାଣିଥିଲେ। ସେ ରୋମକୁ ଯିବାକୁ ବିରୋଧ କରିଥିଲେ ଏବଂ ତାଙ୍କୁ ଜର୍ମାନୀରେ ପରୀକ୍ଷା ଦେବାକୁ ଅନୁରୋଧ କରିଥିଲେ। ବନ୍ଧୁ, ଶେଷରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ମାମଲାର ଶୁଣାଣି ପାଇଁ ପୋପଙ୍କ ଲିଗେଣ୍ଡ ନିଯୁକ୍ତ ହେଲା। ପଣ୍ଟିପ ଦ୍ୱାରା ଏହି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଉଛି, ତେଣୁ ଏହି ଲିଗେଟ୍ ଉପରେ କୌଣସି ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଏବଂ ପ୍ରତିବନ୍ଧକ ଲଗାଇବାକୁ ଅଭିଯୋଗ କରାଯାଇଥିଲା। ଯଦି ସେ ସ୍ଥିର ରୁହନ୍ତୁ ଏବଂ ଉତ୍ତରାଧିକାରୀ ତାଙ୍କ ବ୍ୟକ୍ତିର ଅଧିକାର ପାଇବାରେ ବିଫଳ ହେବା ଉଚିତ, ତେବେ ତାଙ୍କ ଜର୍ମାନୀର ପ୍ରତ୍ୟେକ ଦୋଷୀ ସାବ୍ୟସ୍ତ କରିବାକୁ ସକ୍ଷମତା ଦିଆଯାଇଥିଲା। ତାଙ୍କ ସହିତ ଜଡ଼ିତ ଥିବା ସମସ୍ତଙ୍କୁ ଯୋଡ଼ିଦେବା, ଅଭିଶାପ ଦେବା ଏବଂ ବିତାଡ଼ିତ କରିବା। ଏବଂ ଆହୁରି ମଧ୍ୟ ବନ୍ଧୁ, ପୋପ୍ ତାଙ୍କର ଉତ୍ତରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ପୂର୍ଣ୍ଣ ଭାବରେ କୀଟନାଶକ ବିଦ୍ରୋହକୁ ମୂଳ ପାଟନ କରିବା ପାଇଁ। ସମ୍ରାଟଙ୍କ ବ୍ୟତୀତ ଚର୍ଚ୍ଚ କିମ୍ବା ରାଜ୍ୟରେ ଥିବା ସମ୍ମାନର ସମସ୍ତ ବିଷୟକୁ ବିତାଡ଼ିତ କରିବା ପାଇଁ। ଯେଉଁମାନେ ଲୁଥର ଏବଂ ତାଙ୍କର ଅନୁଗତମାନଙ୍କୁ ଧରିବାରେ ଅବହେଳା କରିବା ଉଚିତ। ଏହି ସମୟରେ ଯେତେବେଳେ ଲୁଥର ଜଣେ ପ୍ରକୃତ ବନ୍ଧୁଙ୍କ ସହାନୁଭୂତି ଏବଂ ପରାମର୍ଶ ଆବଶ୍ୟକତା କରନ୍ତି, ଈଶ୍ୱରଙ୍କ ପ୍ରମାଣ ମେନାଇନ ୱାଟନବର୍ଗ ପଠାଇଲା। ଯୁବାବସ୍ଥାରେ ଯୁବକ ତାଙ୍କ ଆଚରଣରେ ନମ୍ର ଏବଂ ଭିନ୍ନ ମେନାତ ଦୃଶ୍ୟ ବିଚାର ଜ୍ଞାପକ ଜ୍ଞାନ ଏବଂ ବକ୍ତବ୍ୟ ଜୀବିତା ଜିତିବା ତାଙ୍କ ଚରିତ୍ରରେ ଶୁଦ୍ଧତା ଏବଂ ସରଳତା ସହିତ ମିଳିତ ହୋଇ ସର୍ବଭାରତୀୟ ପ୍ରଶଂସା ଏବଂ ସମ୍ମାନ ଲାଭ କଲା। ତାଙ୍କ ପ୍ରତିଭାର ଉଜ୍ଜ୍ୱଳତା ତାଙ୍କ ଭଦ୍ରତା ଠାରୁ ଅଧିକ ଚିହ୍ନଟ ହୋଇନଥିଲା। ସେ ଶୀଘ୍ର ସୁସମାଚାରର ଜଣେ ଆନ୍ତରିକ ଶିଷ୍ୟ ହେଲେ ଏବଂ ଲୁଥରଙ୍କ ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଏବଂ ମୂଲ୍ୟବାନ ସମର୍ଥନ। ତାଙ୍କର ଭଦ୍ରତା, ସତର୍କତା ଏବଂ ସଠିକତା ଲୁଥରଙ୍କ ସାହସ ଏବଂ ଶକ୍ତି ପାଇଁ ଏକ ପରିପୃଷ୍ଠ ଭାବରେ କାର୍ଯ୍ୟ କରେ। କାର୍ଯ୍ୟରେ ସେମାନଙ୍କର ମିଳନ ସଂସ୍କାରରେ ଶକ୍ତି ଯୋଗାଇଲା ଏବଂ ଲୁଥର ପାଇଁ ଏକ ଉଚ୍ଚ ସ୍ତରର ଉତ୍ସ ଥିଲା। ଅଟନବର୍ଗର ପରୀକ୍ଷା ସ୍ଥାନ ଭାବରେ ସ୍ଥିର କରାଯାଇଥିଲା ଏବଂ ସଂସ୍କାରକ ସେଠାରେ ଯାତ୍ରା କରିବା ପାଇଁ ପାଦରେ ବାହାରିଥିଲେ। ତାଙ୍କ ତରଫରୁ ଗମ୍ଭୀର ଭୟ ସୃଷ୍ଟି ହୋଇଥିଲା। ଖୋଲାଖୋଲି ଭାବେ ଧମକ ଦିଆଯାଉଥିଲା ଯେ ତାଙ୍କୁ ରାସ୍ତାରେ ଧରାଯିବ ଏବଂ ହତ୍ୟା କରାଯିବ ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ୟମ ନ କରିବାକୁ ଅନୁରୋଧ କରିଥିଲେ। ଏହିପରି ସେମାନେ ତାଙ୍କୁ କିଛି ସମୟ ପାଇଁ ୱାଟନବର୍ଗ ଛାଡ଼ିବାକୁ ଅନୁରୋଧ କରିଥିଲେ ଏବଂ ଯେଉଁମାନେ ତାଙ୍କ ଖୁସିରେ ସୁରକ୍ଷା ଦେବେ ସେମାନଙ୍କ ସହିତ ନିରାପଦ ଖୋଜିବେ। ବନ୍ଧୁ, ଈଶ୍ୱର ତାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ବନ୍ଧୁ, ସେହି ସ୍ଥାନ ଛାଡ଼ିବେ ନାହିଁ। ତାଙ୍କ ଉପରେ ଝଡ଼ ସୃଷ୍ଟି ହେଉଥିଲେ ମଧ୍ୟ ସେ ସତ୍ୟକୁ ବଜାଇ ରଖିବା ପାଇଁ ବିଶ୍ୱସ୍ତ ଭାବରେ ଜାରି ରଖିବା ଆବଶ୍ୟକତା। ତାଙ୍କର ଭାଷା ଥିଲା, ମୁଁ ଜେରେମିଅ ପରି ବିବାଦୀୟ ବ୍ୟକ୍ତି, କିନ୍ତୁ ସେମାନଙ୍କର ଧମକ ଯେତେ ବଢ଼େ ମୋର ଆନନ୍ଦ ଅଧିକ ବଢ଼ିଥାଏ। ସେମାନେ ମୋର ସମ୍ମାନ ଏବଂ ମୋର ପ୍ରତିଷ୍ଠା ନଷ୍ଟ କରିସାରିଛନ୍ତି। ଗୋଟିଏ ଜିନିଷ ରହିଲା, ଏହା ମୋର ଦୁର୍ବଳ ଶରୀର, ସେମାନେ ଏହାକୁ ନିଅନ୍ତୁ। ଏହିପରି ସେମାନେ ମୋ ଜୀବନକୁ କିଛି ଘଣ୍ଟା ଛୋଟ କରିଦେବେ, କିନ୍ତୁ ମୋ ପ୍ରାଣ ପାଇଁ ସେମାନେ ତାହା ନେଇପାରିବେ ନାହିଁ। ଯିଏ ଖ୍ରୀଷ୍ଟଙ୍କ ବାକ୍ୟକୁ ଜଗତକୁ ପ୍ରଚାର କରିବାକୁ ଇଚ୍ଛା କରେ ସେ ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁ ଆଶା କରିବା ଉଚିତ ବୋଲି ସେ କହିଲେ। ବନ୍ଧୁ, ଅଟନବର୍ଗ ଲୁଥରଙ୍କ ଆଗମନ ଖବର ପାପଲ ଡିଗେଟ୍କୁ ବହୁତ ସନ୍ତୁଷ୍ଟ କଲା। ସମଗ୍ର ବିଶ୍ୱର ଧ୍ୟାନକୁ ଉତ୍ସାହିତ କରୁଥିବା ଅସୁବିଧାଜନକ ହେରେଟିକ୍ ବର୍ତ୍ତମାନ ରୋମର ଶକ୍ତିରେ ଦେଖାଯାଉଥିଲା ଏବଂ ଲିଗେଟ୍ ସ୍ଥିର କଲା ଯେ ସେ ରକ୍ଷା ପାଇବାକୁ ନାହିଁ। ସଂସ୍କାରକ ନିଜକୁ ଏକ ସୁରକ୍ଷିତ ଆଚରଣ ଯୋଗାଇବାରେ ବିଫଳ ହୋଇଥିଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ଅନୁରୋଧ କରିଥିଲେ ଯେ ବିନା ଲିଗେଟରେ ହାଜର ହୁଅନ୍ତୁ ନାହିଁ ଏବଂ ସେମାନେ ନିଜେ ସମ୍ରାଟଙ୍କ ଠାରୁ ଏହା ଗ୍ରହଣ କରିବାକୁ ଦାୟିତ୍ୱ ଗ୍ରହଣ କଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ଅନୁରୋଧ କରିଥିଲେ ଯେ ବିନା ଲିଗେଟରେ ହାଜର ହୁଅନ୍ତୁ ନାହିଁ ଏବଂ ସେମାନେ ନିଜେ ସମ୍ରାଟଙ୍କ ଠାରୁ ଏହା ଗ୍ରହଣ କରିବାକୁ ଦାୟିତ୍ୱ ଗ୍ରହଣ କଲେ। ତେଣୁ ତାଙ୍କ ଏଜେଣ୍ଟମାନଙ୍କ ମାଧ୍ୟମରେ ସେ ଲୁଥରଙ୍କ ନିଜ ଦାୟିତ୍ୱରେ ବିଶ୍ୱାସ କରି ନିରାପଦ ଆଚରଣ ବିନା ଦେଖାଯିବାକୁ ପ୍ରବର୍ତ୍ତାଇଲେ। ସଂସ୍କାରକ ଏହା କରିବାକୁ ଦୃଢ଼ ଭାବରେ ମନା କରିଦେଲେ। ତାଙ୍କୁ ସମ୍ରାଟ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିବା ବାକ୍ୟ ଗ୍ରହଣ ନ ହେବା ପର୍ଯ୍ୟନ୍ତ ସେ ପୋପୁ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ହାଜର ହୋଇଲେ ନାହିଁ। ନୀତିର ବିଷୟ ଭାବରେ ରୋମାନବାଦୀମାନେ ଭଦ୍ରତାର ରୂପରେ ଲୁଥରଙ୍କ ଜିତିବାକୁ ଚେଷ୍ଟା କରିବାକୁ ନିଷ୍ପତ୍ତି ଦେଇ ନେଇଥିଲେ। ଲିଗେଟ୍ ତାଙ୍କ ସହିତ ହୋଇଥିବା ସାକ୍ଷାତକାରେ ବହୁତ ବନ୍ଧୁତା ବୋଲି କହିଥିଲେ, କିନ୍ତୁ ସେ ଦାବି କରିଛନ୍ତି ଯେ ଲୁଥର ଚର୍ଚ୍ଚର ପ୍ରାଧିକରଣକୁ ସମ୍ପୂର୍ଣ୍ଣ ଭାବରେ ଦାଖଲ କରନ୍ତୁ ଏବଂ ଯୁକ୍ତି ବା ପ୍ରଶ୍ନ ବିନା ପ୍ରତ୍ୟେକ ବିଷୟ ଉପସ୍ଥାପନା କରନ୍ତୁ। ସେ ସେହି ବ୍ୟକ୍ତିଙ୍କ ଚରିତ୍ରକୁ ସଠିକ ଭାବରେ ଆକଳନ କରିନଥିଲେ ଯାହାଙ୍କ ସହ ତାଙ୍କୁ ସମ୍ମାନ କରିବାକୁ ପଡ଼ିବ। ଏହାର ଉତ୍ତରରେ ଲୁଥର ଚର୍ଚ୍ଚ ପ୍ରତି ତାଙ୍କର ସମ୍ମାନ, ସତ୍ୟ ପ୍ରତି ତାଙ୍କର ଇଚ୍ଛା, ସେ ଯାହା ଶିକ୍ଷା ଦେଇଛନ୍ତି ତାହା ଉପରେ ସମସ୍ତ ଆପତ୍ତିଜନକ ଉତ୍ତର ଦେବାକୁ ପ୍ରସ୍ତୁତ ଏବଂ କିଛି ଆଗ୍ରହୀ ବିଶ୍ୱବିଦ୍ୟାଳୟର ନିଷ୍ପତ୍ତିରେ ତାଙ୍କର ଉପଦେଶ ଦାଖଲ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ। କିନ୍ତୁ ସେହି ସମୟରେ ସେ କର୍ଡିନାଲ ପ୍ରତ୍ୟକ୍ରମକୁ ବିରୋଧ କରି ତାଙ୍କୁ ଭୁଲ ପ୍ରମାଣ ନ କରି ପ୍ରତ୍ୟାହାର କରିବାକୁ କରିଥିଲେ। ବନ୍ଧୁ, ଏକମାତ୍ର ପ୍ରତିକ୍ରିୟା ଥିଲା ପ୍ରତ୍ୟାହାର। ପ୍ରତ୍ୟାହାର ସଂସ୍କାରକ ଦର୍ଶାଇଛନ୍ତି ଯେ ତାଙ୍କର ସ୍ଥିତି ଶାସ୍ତ୍ର ଦ୍ୱାରା ସ୍ଥିର ହୋଇଛି ଏବଂ ସେ ସତ୍ୟକୁ ତ୍ୟାଗ କରିପାରିବେ ନାହିଁ ବୋଲି ଦୃଢ଼ ଭାବରେ ଘୋଷଣା କରିଛନ୍ତି। ଲିଗେଟର ଲୁଥରଙ୍କ ଯୁକ୍ତିର ଉତ୍ତର ଦେବାକୁ ଅସମର୍ଥ ତାଙ୍କୁ ଅପମାନ, ଗିବସ୍ ଏବଂ ଚାଟୁକାରର ଝଡ଼ର ଅତିଷ୍ଠ କରି ପରମ୍ପରା ଉଦ୍ଦିଷ୍ଟି ଏବଂ ପିତାଙ୍କ କଥାରେ ଅନ୍ତର୍ଭୁକ୍ତ କରି ସଂସ୍କାରଙ୍କୁ କିଛି କହିବାକୁ ସୁଯୋଗ ଦେଇନଥିଲେ। ଏହି ସମ୍ମିଳନୀ ଜାରି ରହିଲେ ଏହା ସମ୍ପୂର୍ଣ୍ଣ ବୃଥା ହେବ ବୋଲି ଦେଖି ଲୁଥର ଶେଷରେ ନିଜର ଉତ୍ତର ଲିଖିତ ଆକାରରେ ଉପସ୍ଥାପନା କରିବାକୁ ଅନିଚ୍ଛା ପ୍ରକାଶ କଲେ। ସେ ଏପରି ଜଣେ ବନ୍ଧୁକ ଲେଖିଥିଲେ, ବନ୍ଧୁ ଏପରି କରିବା ଦ୍ୱାରା ଦଳିତମାନେ ଦୁଇଗୁଣ ଲାଭ ପାଆନ୍ତି। ପ୍ରଥମେ ଯାହା ଲେଖା ହୋଇଛି ତାହା ଅନ୍ୟମାନଙ୍କ ବିଚାର ଦାଖଲ ହୋଇପାରେ ଏବଂ ଦ୍ୱିତୀୟରେ ଜଣେ ଅହଙ୍କାରୀ ତଥା ଗାଲି ଗୁଲଜ କରୁଥିବା ବ୍ୟକ୍ତିଙ୍କ ଭୟ ଉପରେ କାର୍ଯ୍ୟ କରିବାର ଏକ ଉତ୍ତମ ସୁଯୋଗ ଅଛି। ଯିଏ ଅନ୍ୟଥା ତାଙ୍କ ଅପାରଗ ଭାଷା ଦ୍ୱାରା ପରାସ୍ତ ହେବ। ବନ୍ଧୁ, ପରବର୍ତ୍ତୀ ସାକ୍ଷାତକାରରେ ଲୁଥର ତାଙ୍କ ଦୃଷ୍ଟିକୋଣର ଏକ ସ୍ପଷ୍ଟ, ସଂକ୍ଷିପ୍ତ ଏବଂ ଜବରଦସ୍ତ ଉପସ୍ଥାପିତ କରିଥିଲେ, ଯାହା ଶାସ୍ତ୍ରର ଅନେକ ଉଦ୍ଧୃତି ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ସମର୍ଥନ। ଏହି କାଗଜ ଉଚ୍ଚ ସ୍ୱରରେ ପଡ଼ିବା ପରେ ସେ କର୍ଣ୍ଣେଲ ହେଲେ ଯିଏ ଏହାକୁ ଅପମାନନା କରି ଏକ ନିଷ୍କ୍ରିୟ ଶବ୍ଦ ଏବଂ ଅପ୍ରସଙ୍ଗିତ ଉଦ୍ଧୃତ ବୋଲି ଘୋଷଣା କଲେ। ଲୁଥର ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ହୋଇ ବର୍ତ୍ତମାନ ନିଜ ଭୂମିରେ ଅହଙ୍କାରୀ ପ୍ରଲଟ ଭେଟିଥିଲେ। ଚର୍ଚ୍ଚର ପରମ୍ପରା ଏବଂ ଶିକ୍ଷା ଏବଂ ତାଙ୍କର ଧାରଣାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଥିଲା। ଯେତେବେଳେ ପ୍ରଟେଲ ଦେଖିଲେ ଯେ ଲୁଥରଙ୍କ ଯୁକ୍ତି ଉତ୍ତରହୀନ, ସେ ସମସ୍ତ ଆତ୍ମା ନିୟନ୍ତ୍ରଣ ହରାଇଲେ ଏବଂ ରାଗରେ ଚିତ୍କାର କରି କହିଲେ, ପ୍ରତ୍ୟାହାର କର କିମ୍ବା ମୁଁ ତୁମକୁ ରୋମକୁ ପଠାଇବି। ସେଠାରେ ତୁମର କାରଣ ବିଷୟରେ ଜାଣିବାକୁ, ବିଚାରପତିଙ୍କ ନିକଟରେ ହାଜର ହେବାକୁ, ମୁଁ ତୁମକୁ ଏବଂ ତୁମର ସମସ୍ତ ଦଲିଆମାନଙ୍କୁ ଏବଂ ଯେକୌଣସି ସମୟରେ ତୁମକୁ ଦେଖା କରିବି ଏବଂ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦେବି। ଏବଂ ଶେଷରେ ସେ ଏକ ହାହାଙ୍କାରୀ ଏବଂ କ୍ରୋଧିତ ସ୍ୱରରେ ଘୋଷଣା କଲେ, ପ୍ରତ୍ୟାହାର କର କିମ୍ବା ଆଉ ଫେରନ୍ତୁ ନାହିଁ। ବନ୍ଧୁ, ସଂସାରଙ୍କ ତୁରନ୍ତ ତାଙ୍କ ସାଙ୍ଗମାନଙ୍କ ସହିତ ପ୍ରତ୍ୟାହାର କଲେ, ଏହିପରି ସ୍ପଷ୍ଟ ଭାବରେ ଘୋଷଣା କଲେ ଯେ ତାଙ୍କଠାରୁ କୌଣସି ପ୍ରତ୍ୟାହାର ଆଶା କରାଯାଏ ନାହିଁ। କର୍ଣ୍ଣେଲ ଯାହା ଉଦ୍ଦେଶ୍ୟ ରଖିଥିଲେ ତାହା ନୁହେଁ। ସେ ନିଜକୁ ସନ୍ତୁଷ୍ଟ କରିଥିଲେ ଯେ ହିଂସା ଦ୍ୱାରା ସେ ଲୁଥରଙ୍କ ଦାଖଲ କରିବାକୁ ଭୟ କରିପାରନ୍ତି। ବର୍ତ୍ତମାନ ତାଙ୍କ ସମର୍ଥଙ୍କ ସହିତ ଏକୁଟିଆ ରହି ତାଙ୍କ ଯୋଜନାର ଅପ୍ରତ୍ୟକ୍ଷ ବିଫଳତାକୁ ଦେଖି ସେ ପରସ୍ପରକୁ ଚାହିଁଲେ। ଏହି ଅବସରରେ ଲୁଥରଙ୍କ ଉଦ୍ୟମ ଭଲ ଫଳାଫଳ ନଥିଲା। ଉପସ୍ଥିତ ଥିବା ବିରାଟ ସଭାରେ ଦୁଇ ଜଣଙ୍କୁ ତୁଳନା କରିବା ଏବଂ ସେମାନଙ୍କ ଦ୍ୱାରା ପ୍ରକାଶିତ ଆତ୍ମା ଏବଂ ସେମାନଙ୍କ ସ୍ଥିତିର ଶକ୍ତି ଏବଂ ସତ୍ୟତା ବିଷୟରେ ବିଚାର କରିବାର ସୁଯୋଗ ହରାଇଲା। ଏହାର ବିପରୀତତା କିପରି ଚିହ୍ନତ ହେଲା? ସଂସ୍କାରକ ସରଳ, ନମ୍ର, ଦୃଢ଼ ଈଶ୍ୱରଙ୍କ ଶକ୍ତିରେ ଠିଆ ହେଲେ, ତାଙ୍କ ପକ୍ଷରେ ସତ୍ୟ ରହିଲେ, ପୋପଙ୍କ ପ୍ରତିନିଧି ଆତ୍ମା ଗୁରୁତ୍ୱପୂର୍ଣ୍ଣ ଅଧ୍ୟାତ୍ମିକ ଭାରପ୍ରାପ୍ତ ଅହଙ୍କାରୀ ଏବଂ ଅୟଚିକ୍ତ ଶାସ୍ତ୍ରର କୌଣସି ଯୁକ୍ତି ବିନା ତଥାପି ଅତିଶୟ କାନ୍ଦୁଥିଲେ, ପ୍ରତ୍ୟାହାର କର କିମ୍ବା ଦଣ୍ଡ ପାଇଁ ରୋମକୁ ଯାଉଥାଅ। ଏହିପରି ଆମେ ଦେଖୁଅଛୁ ବନ୍ଧୁ, ଏହିପରି ଲୁଥରଙ୍କୁ ବିଚାର କରାଯାଉଥିଲା। ଏହାର ଲୁଥରଙ୍କ ଅଧିକ ଜାଣିବା କାଲିକୁ ତାହେଲେ ଚାଲନ୍ତୁ। ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱର୍ଗତ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ, ଯେପରି ଶକ୍ତି ଆପଣ ସେହି ସଂସ୍କରଙ୍କୁ ପ୍ରଦାନ କରିଥିଲ ସେହିପରି ଶକ୍ତି ଆମମାନଙ୍କୁ ପ୍ରଦାନ କର, ଯେପରିକି ଶୈତାନର ତାଡ଼ନାରୁ ଆମେ ବାହାର ହୋଇପାରିବୁ ଆଉ ତୁମ ପଥରେ ଚାଲିପାରିବୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍। ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ମଙ୍ଗଳ ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ସ୍ତୁତି କରିବି। ଶକ୍ତି ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ସ୍ତୁତି କରିବି। ମଙ୍ଗଳ ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ସ୍ତୁତି କରିବି। ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ସେଇ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର, ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ନାମରେ ମିଳଇ ମୁକ୍ତି, ସେ ନାମରେ ମିଳିବ ଶାନ୍ତି, ସେ ନାମରେ ପରିତ୍ରାଣ, ସେ ନାମରେ ବିଜୟ। ସେ ନାମରେ ମିଳଇ ମୁକ୍ତି, ସେ ନାମରେ ମିଳିବ।